ଜୀବନ ଆସିବେ ମର୍ତ୍ତ୍ୟପୁରକୁ। ପୂଜା ମଣ୍ଡପ ସଜେଇ ଦେଇ ବସେଇ ଦବା ତାଙ୍କୁ। ଗଣପତି ଗଜବଦନ ଆସିବେ ମର୍ତ୍ତ୍ୟପୁରକୁ। ପୂଜା ମଣ୍ଡପ ସଜେଇ ଦେଇ ବସେଇ ଦବା ତାଙ୍କୁ। ପୃଥିବୀ ଆଜି ପବିତ୍ର ଲାଗେ, ଲାଗୁଛି ଭାରି ଖୁସି। ଆସରେ ତାଙ୍କୁ ପୂଜା କରିବା ସଭିଏ ହସି ହସି। ବିଦ୍ୟାଦାୟକ ବିଦ୍ୟା ବାଣ୍ଟିବେ ଆମ ପାଖକୁ ଆସି। ମୂଷା ପିଠିରେ ବସି। ଗଣପତି ଗଜବଦନ ଆସିବେ ମର୍ତ୍ତ୍ୟପୁରକୁ। ପୂଜା ମଣ୍ଡପ ସଜେଇ ଦେଇ ବସେଇ ଦବା ତାଙ୍କୁ। ସବୁଠାରୁ ବଡ଼ ଜ୍ଞାନୀ, ଜ୍ଞାନର ଭଣ୍ଡାର ସେହି। ଦିଅନ୍ତି ବିଦ୍ୟା, ଦିଅନ୍ତି ବୁଦ୍ଧି, ଦିଅନ୍ତି ଯଶ କୀର୍ତ୍ତି। ସିଏ ଗର୍ବ ସହନ୍ତି ନାହିଁ। ସେଥିପାଇଁ ତ ପାର୍ବତୀଙ୍କ ସବୁଠୁ ସିଏ ଗେହ୍ଲା। ତାଙ୍କୁ ଜପିଲେ ସିଦ୍ଧି ମିଳଇ, ସାଥୀ ପାଇଲେ ହେଲା। ଭକ୍ତି ଭାବରେ ବାନ୍ଧି ପାରିଲେ ସବୁ ଦେବେ ସେ ଯାଚି। ମୂଷା ପିଠିରେ ବସି। ଗଣପତି ଗଜବଦନ ଆସିବେ ମର୍ତ୍ତ୍ୟପୁରକୁ। ପୂଜା ମଣ୍ଡପ ସଜେଇ ଦେଇ ବସେଇ ଦବା ତାଙ୍କୁ। ନାମ ଅଗ୍ର ପୂଜା ଚାଚି ଦିଅନ୍ତି ବର। ବିଘ୍ନ ବିନାଶ କରନ୍ତି ବୋଲି ନାମ ପୁଣି ବିଘ୍ନ ରାଜ। କଷ୍ଟ କରିଥାନ୍ତି ଦୂର। ଆଜି ତାଙ୍କର ଜନ୍ମଦିନ, ଖୁସିରେ ନାଚେ ମନ। ପୁଷ୍ପ ଆଞ୍ଜୁଳି ନ ଦେବା ଯାଏ ଛୁଇଁବା ନାହିଁ ଅନ୍ନ। ରାଶି ଲଡ଼ୁଟେ ଧରେଇ ଦେଲେ ବାବା ହୋଇଯିବେ ଖୁସି। ମୂଷା ପିଠିରେ ବସି। ଗଣପତି ଗଜବଦନ ଆସିବେ ମର୍ତ୍ତ୍ୟପୁରକୁ। ପୂଜା ମଣ୍ଡପ ସଜେଇ ଦେଇ ବସେଇ ଦବା ତାଙ୍କୁ। ଗଣପତି ଗଜବଦନ ଆସିବେ ମର୍ତ୍ତ୍ୟପୁରକୁ। ପୂଜା ମଣ୍ଡପ ସଜେଇ ଦେଇ ବସେଇ ଦବା ତାଙ୍କୁ। ପୃଥିବୀ ଆଜି ପବିତ୍ର ଲାଗେ, ଲାଗୁଛି ଭାରି ଖୁସି। ଆସରେ ତାଙ୍କୁ ପୂଜା କରିବା ସଭିଏ ହସି ହସି। ବିଦ୍ୟାଦାୟକ ବିଦ୍ୟା ବାଣ୍ଟିବେ ଆମ ପାଖକୁ ଆସି। ମୂଷା ପିଠିରେ ବସି ପିଠିରେ ବସି ମୂଷା 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 ପିଠିରେ ବସି।